ଓଷା ବାନ୍ଧି ରହେ ପକ୍ଷୀ କିଏ ତୁମେ ଜାଣିଛ କି ତାର ନାମ କି କହି ତାକୁ ଛଳନା ପୁଣି କି କହି ତାକୁ ପ୍ରେମ ପୁଣ୍ୟର ନଦୀ ତୀରେ ନଦୀରେ ନୀତି ସେ ଦେହ ଧୁଏ ହେଲେ ନଦୀ ଜଳ ଛୁଏ ନାହିଁ ତରୁ ଡାଳେ ବସି ଗୀତ ଗାଏ ହେଲେ ତରୁ ଫଳ ଖାଏ ନାହିଁ ସ୍ୱପ୍ନର ଗ୍ରାମ ସେ ସେ ସତ୍ୟର ମଶାଣିରେ ଅନାମିକା ଏକ ଇତିହାସ ତାର ଆରମ୍ଭ ହିଅନ୍ତିମ କି କହି ତାକୁ ଛଳନା ପୁଣି କି କହି ତାକୁ ପ୍ରେମ ପୁଣ୍ୟର ନଦୀ ତୀରେ ଅଖୋଜା ଅଲୋଡ଼ା ଚିର ଦିନ ହେଲେ ଅତିଥି ସେ ସବୁ ଘରେ ନିଆରି ଖେଳେ ସେ ନିଆରି ପହଁରେ ଦେହ ତା ଜଳେ ନା ତିଳେ ସ୍ୱର୍ଗର ସରସିରେ ନର୍କର ସତ ବସିବାର ପରିଣାମ କି କହି ତାକୁ ଛଳନା